ସବୁ ସିଦ୍ଧାନ୍ତ କୁ ମାନିବା ହୃଦୟରେ ନେଇ ବଞ୍ଚିବା ଲକ୍ଷ ଲକ୍ଷ ଶହୀଦଙ୍କ ବଳିଦାନ ଯେଉଁଥି ପାଇଥିଲା ସେହି ମହାନ ଆଦର୍ଶ ଯାହା ଏହି ଦେଶର ମୂଳ ଦୁଆ ଯେଉଁଥି ପାଇଁ ଆଜି ଆମେ ମୁକ୍ତ ଆଉ ସ୍ୱାଧୀନ
ଆମର ସ୍ୱାଧୀନତା ବର୍ଷ ବର୍ଷ ଧରି ସଂଘର୍ଷର ପରିଣାମଟି ଯାହାର ପଛରେ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀମାନଙ୍କର ତ୍ୟାଗ ତପସ୍ୟା ଏବଂ ବଳିଦାନ ନିହିତ ଅଛି ସ୍ୱାଧୀନତା ପାଇଁ ଆମର ଜାତୀୟ ଆନ୍ଦୋଳନକୁ ପ୍ରେରିତ କରୁଥିବା ଉଚ୍ଚ ଆଦର୍ଶକୁ ହୃଦୟରେ ରଖି ସେଗୁଡ଼ିକର ପାଳନ କରିବା ଦେଶପ୍ରେମ ଅହିଂସାର ମହାନ ସିଦ୍ଧାନ୍ତକୁ ଆପଣାନ୍ତୁ ମିଳିମିଶି ନିଜର କର୍ତ୍ତବ୍ୟ ତୁଲାନ୍ତୁ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ୱାରା ଜନହିତରେ ଜାରି